ଶୁଣିବା କାହାଣୀ ଗପ ମୁଣି ମତେ ସତ ଲାଗେ ହାଏ କାହିଁକି ଜାଣି ଶହେ ହଜାର ଟୋପାର ବର୍ଷା ପାଣି ଛତା ଗୋଟିଏ ତା ତଳେ ରାଜା ରାଣୀ ମଣି କାଞ୍ଚନର ଯୋଗ ଯେମିତି ଚଗଲା ମନକୁ ପାଗ ସେମିତି ଆହା ଇନ୍ଦ୍ର ଧନୀ ତୋ ରଙ୍ଗ ମୋ ପ୍ରିୟା ଆଖିରେ ଥାଉ।